ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ତର୍ପଣ କୁମାର ପ୍ରଧାନ। ଭୁବନେଶ୍ୱରଠାରେ ଆଇବା ମାସ 8-10 ତାରିଖ ତକ ହେବାର୍କେ ଥିବାର ଭାରତୀୟ ପ୍ରବାସୀ ଭାରତୀୟ ଦିବସକେ ଆକର୍ଷଣୀୟ ଆଉ ସୁରୁଖୁରୁତି ଆୟୋଜନ କରିକରି ଓଡ଼ିଶାର ଭାବମୂର୍ତ୍ତିକେ ଉଜ୍ଜଲ କରବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପରାମର୍ଶ ଦେଇଛନ୍। ଗଲାକାଲି ଭୁବନେଶ୍ୱର ଲୋକସଭା ଭବନରୁ ଇବାବ୍ଦେ ସମୀକ୍ଷା କରିକରି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରନୁ ସ୍ୱଚ୍ଛତା ଅଭିଯାନ କରବାର୍କେ କହିଥିଲେ। ବୈଠକନୁ ଜଣାପଡ଼ିଛେ ଯେ ଜାନୁଆରୀ 8 ତାରିଖ ଦିନ ପହିଲା ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ, 9 ତାରିଖ ଦିନ ପ୍ରଧାନମନ୍ତ୍ରୀ ଆଉ 10 ତାରିଖ ଦିନ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟଥି ଭୁବନେଶ୍ୱରରୁ ପ୍ରାୟ 10 ମହୋତ୍ସବ ଆୟୋଜନ କରାଯିବା। କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ଗଢ଼ାଯାଇଥିବା ଭିନ୍ ଭିନ୍ କମିଟି ନିୟମିତ ବୈଠକ କରିକରି ପ୍ରସ୍ତୁତିକେ ତୁର୍ତ୍ତି କରିଛନ୍। ଭୁବନେଶ୍ୱର ଖାରବେଳନଗର ଖଦି ଆର୍ ଗ୍ରାମ୍ୟୋଦ୍ୟୋଗ କାର୍ଯ୍ୟାଳୟ ବୋର୍ଡନୁ ଆସ୍ଥାନୁ ଓଡ଼ିଶା ଖଦି ମେଳା 2024ର ଶୁଭାରମ୍ଭ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ମେଳାକେ ଉଦ୍ଘାଟନ କରିବେ। ଏଥି ଅଣୁ, କ୍ଷୁଦ୍ର ଆଉ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ରେଲ ମନ୍ତ୍ରଣାଳୟ କଟକ ଆର୍ ରାୟଗଡ଼ା ଜିଲ୍ଲାନୁ 2 ରେଲ ଫ୍ଲାଏଓଭର ତିଆରି ଲାଗି 509 କୋଟି ଟଙ୍କା ମଞ୍ଜୁର କରିଛେ। ଏତାର ଭିତରେ କଟକ ଜିଲ୍ଲାର ରାଜା ଆଠଗଡ଼ ରାଧାକିଶୋରପୁର ଆର୍ ମାଛପୁର ଭିତରେ 10.89 କିଲୋମିଟର ଲମ୍ବା ରେଲ ଫ୍ଲାଏଓଭର ଆଉ ରାୟଗଡ଼ା ଜିଲ୍ଲାର ସିଙ୍ଗାପୁର ରୋଡ୍ ଷ୍ଟେସନ୍ର 5.5 କିଲୋମିଟର ଲମ୍ବା ରେଲ ଫ୍ଲାଏଓଭର ରହିଛି। ଭିନ୍ ଭିନ୍ ଜାତୀୟ ଆଉ ଆନ୍ତର୍ଜାତୀୟ ଖେଲ ପ୍ରତିଯୋଗିତାମାନଙ୍କେ ଭଲ ପ୍ରଦର୍ଶନ କରିକରି ରାଜ୍ୟ ଲାଗି ଗର୍ବ ଆଉ ଗୌରବ ଆଣିଥିବାର ସଫଲ କ୍ରୀଡ଼ାବିତ୍ମାନଙ୍କୁ କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫରୁ ଗଲାକାଲି ଭୁବନେଶ୍ୱରରୁ ପୁରସ୍କାର ଦିଆଯାଇଛି। 16 କ୍ରୀଡ଼ାବର୍ଗଥି 65 ଖେଳାଳିଙ୍କୁ 53,07,500 ପୁରସ୍କାର ଟଙ୍କା ଦିଆଯାଇଛି। ଏହି ଅବସରରେ ହୋଇଥିବାର କାର୍ଯ୍ୟକ୍ରମଟି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶାନୁ 21 ଜିଲ୍ଲାଥି ନ୍ୟାସନାଲ ସିକିଲ୍ ସେଲ୍ ଆନିମିଆ ଏଲିମିନେସନ୍ ମିଶନ କାର୍ଯ୍ୟକାରୀ ହେଉଛେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ବିଧାନସଭାତେ ଏହି ବାବଦେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ଡକ୍ଟର ମହାଲିଂ କହିଛନ୍ ଯେ ଏହି ମିଶନ ଅଧୀନତି ଗର୍ଭବତୀ ମହିଳା ଆଉ ଟୁକେଲମାନଙ୍କ ରକ୍ତ ପରୀକ୍ଷା କରାଯାଉଛି। ଭୁବନେଶ୍ୱର ଆଇଆଇଟି ତରଫରୁ ଆଇବାକାଲ ଆର୍ ପରଦିନ ସ୍ମାର୍ଟ ଇଣ୍ଡିଆ ହାକାଥନର ସଫ୍ଟୱେୟାର ସଂସ୍କରଣ ଗ୍ରାଣ୍ଡ ଫିନାଲେ ହେବା। ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ହେଉଥିବାର ସ୍ମାର୍ଟ ଇଣ୍ଡିଆ ହାକାଥନର ଇଟା 7 ସଂସ୍କରଣ ଏ। ଦେଶର ଭିନ୍ ଭିନ୍ ଜାଗାରୁ 26 ଦଲ ଏଥି ଭାଗ ନେବେ। ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର ପରିସରନୁ ଡାଟା ପଲିସି ଆଣ୍ଡ ଇନୋଭେସନ୍ ସେଣ୍ଟରର ନୂଆ କାର୍ଯ୍ୟାଳୟକେ ଚିକାଗୋ ବିଶ୍ୱବିଦ୍ୟାଳୟର ନୋବେଲ ବିଜେତା ପ୍ରଫେସର ମାଇକେଲ କ୍ରେମର ଉଦ୍ଘାଟନ କରିଛନ୍। ଓଡ଼ିଶାର ଏହି ଆଧୁନିକ ଡାଟା ଆନାଲିଟିକ୍ସ ହବ୍ ଶକ୍ତି, ପରିବେଶ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳ ଆଉ ପରିମଳ କ୍ଷେତ୍ରଥି ଗବେଷଣା, ତଦାରଖ ଆଉ ପ୍ରଭାବ ମୂଲ୍ୟାଙ୍କନ କ୍ଷେତ୍ରଥି ସରକାରଙ୍କୁ ତଥ୍ୟ ଦେବା। ସମ୍ବଲପୁରର ତପସ୍ପଲ୍ଲୀ ହନରୁ ଆଇବା 13 ତାରିଖ ଦିନ ଯୁବ ମହୋତ୍ସବ ହେବା। ଏଥି ଦଳଗତ ଲୋକନୃତ୍ୟ, ଲୋକସଙ୍ଗୀତ, ଏକକ ଲୋକନୃତ୍ୟ ଆଉ ଲୋକସଙ୍ଗୀତ, କବିତା, ଗଳ୍ପ ଲିଖନ, ଚିତ୍ରକଳା ଆଉ ବକ୍ତୃତା ପ୍ରତିଯୋଗିତା ହେବା। 15-29 ପିଲାମାନେ ଏଥି ଭାଗ ନେଇପାରବେ। ଏଥିଲାଗି ଗଲାକାଲ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳଙ୍କର ଅଧ୍ୟକ୍ଷତାଥି ହୋଇଥିବାର ଗୋଟିଏ ପ୍ରସ୍ତୁତି ବୈଠକଟି ଯୁବ ମହୋତ୍ସବ ବାବଦେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଲକ୍ଷ୍ନା ଥାନାର ଦଲଦଲି ପାଖେ ଗଲାକାଲି ଗୋଟିଏ ସଡ଼କ ଦୁର୍ଘଟଣାଥି 3 ଜୁଆନ ପିଲାଙ୍କର ଜୀବନ ଯାଇଛି। ଗୋଟିଏ ଅଜଣା ଗାଡ଼ି ସେମାନଙ୍କର ବାଇକ୍କେ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍ ଘଟଣା ଜାଗାକେ ଯାଇକରି ତଦନ୍ତ କରିଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଢୋର୍ଲିମୁଣ୍ଡା ଗ୍ରାମ ପଞ୍ଚାୟତର 10 ମରନେଗା ଶ୍ରମିକଙ୍କୁ 300 ଦିନର କାର୍ଯ୍ୟ ଯୋଗାଇ ଦିଆଯାଇଛି। ସେମାନେ ଲକ୍ଷପତି ବନବାର ସୁଯୋଗ ପାଇଥିବାରୁ ଜିଲ୍ଲାପାଳ ସେମାନଙ୍କୁ ଗୋଟିଏ ଉତ୍ସବଥି ସମ୍ବର୍ଦ୍ଧନା ଦେଇଛନ୍। ଏହି ଗ୍ରାମ ପଞ୍ଚାୟତ 1,446 ଶ୍ରମିକ ମନରେଗା ଯୋଜନାଥି ପଞ୍ଜିକୃତ ହୋଇଛନ୍। କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଓଡ଼ିଶା ମାଷ୍ଟର୍ସ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ମୂଲ ହେଉଛି। ଆଇବା 15 ତକ ଚାଲବାର୍କେ ଥିବାର ଏହି ଟୁର୍ଣ୍ଣାମେଣ୍ଟଥି ଭାରତ, ଜାପାନ, ଇଣ୍ଡୋନେସିଆ, ଚୀନ, ଡେନମାର୍କ, ବୁଲଗେରିଆ ସହିତ 29 ଦେଶନୁ ପାଖାପାଖି 300 ଖେଳାଳି ଭାଗ ନେବେ ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଟୁର୍ଣ୍ଣାମେଣ୍ଟଥି ସିଙ୍ଗିଲ୍ସ ଆଉ ଡବଲ ବିଭାଗଥି ଖେଳାଳିମାନେ ଭାଗ ନେବେ। ଆଇଇଇସି ଆର୍ ବିସିସି ଗତିଶୀଳତା ବାବଦେ ଗଲାକାଲି ଭୁବନେଶ୍ୱରଠାରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କର ଅଧ୍ୟକ୍ଷତାଥି ଗୋଟିଏ ବୈଠକ ହୋଇଯାଇଛି। ବୈଠକଥି ସହର ଇଲାକେଥି ଜଳବାହିତ ରୋଗ, ବାହକଜନିତ ରୋଗ, ସୁରକ୍ଷିତ ଖାଦ୍ୟ ଆଉ ସୁସ୍ଥ ଜୀବନଶୈଳୀ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟ ଆଜିଠାରୁ 3-5 ତକ ତାପମାତ୍ରା କମ୍ବା ଓ ଆଇବା 3 ତକ ଏଟା ରହିବା ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। କୋରାପୁଟ ଆଉ ସୁନ୍ଦରଗଡ଼ର ରାତିର ତାପମାତ୍ରା 13 ଆଉ ଫୁଲବାଣୀନୁ 14 ରହିପାରେ ବୋଲି ପାଣିପାଗ ବିଭାଗ କହିଛି। ଆଇବା 5 ତକ ରାଜ୍ୟ ସୁଖାପାଗ ରହିବା ବୋଲି ଅନୁମାନ କରାଯାଇଛି। ଆଚିନିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି ଜୁହାର।